ओम शांति। 28/5/2026 प्रातः मुरली। मीठे बच्चे, तुमे माने निजर श्रेष्ठ भाग्य गढ़ीबा पाई बाबांक पाखकु आसीछो। जेते जेते श्रीमतरे चालिबो सही अनुसारे भाग्य श्रेष्ठ हेबो। प्रश्न, भक्तिर केउ अभ्यास एबे तुम पिलामानंक भितरे रहिबा उचित नुहे? उत्तर, ଭକ୍ତି ମାର୍ଗରେ ଯଦି ଟିକିଏ ବି ଦୁଃଖ ହେଲେ ବା ରୋଗ ହେଲେ କହିବେ, ହେ ରାମ, ହେ ଭଗବାନ, ହାଏ ହାଏ କରିବାର ଅଭ୍ୟାସ ଭକ୍ତି ମାର୍ଗରେ ଥାଏ। ଏବେ ତୁମକୁ କେବେ ବି ମୁଖରୁ ଏହିଭଳି ଶବ୍ଦ ବାହାର କରିବାର ନାହିଁ। ତୁମକୁ ତ ଭିତରେ ଭିତରେ ମିଠା ବାବାକୁ ବହୁତ ସ୍ନେହରେ ମନେ ପକାଇବାର ଅଛି। ଗୀତ, ତକଦିର ଜଗାକର ଆଇ ହୁଁ। ଓମ୍ ଶାନ୍ତି। ପ୍ରତ୍ୟେକ ମନୁଷ୍ୟ ପୁରୁଷାର୍ଥ କରୁଛନ୍ତି ସୁଖ ଏବଂ ଶାନ୍ତିର ଭାଗ୍ୟ ପ୍ରାପ୍ତ କରିବା ପାଇଁ। ସାଧୁ ସନ୍ଥ ସନ୍ନ୍ୟାସୀ ଆଦି କହୁଛନ୍ତି, ଆମକୁ ଶାନ୍ତି ଦରକାର, ଦୁଃଖ ହରଣ କର, ସୁଖ ଦିଅ। ଜାଣୁଛନ୍ତି ଭଗବାନ ହିଁ ମନୁଷ୍ୟମାନଙ୍କର ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟନ୍ତି। ଏବେ ମନୁଷ୍ୟ ତ ଭଗବାନଙ୍କୁ ଜାଣିନାହାନ୍ତି। ତୁମେ ତ କହୁଛ ଶିବ ବାବା, ବ୍ରହ୍ମା ବିଷ୍ଣୁ ଶଙ୍କରକୁ ବାବା କୁହାଯିବ ନାହିଁ, ସେମାନେ ତ ଦେବତା ଅଟନ୍ତି, ଭଗବାନଙ୍କୁ ହିଁ ବାବା କୁହାଯାଏ। ଯଦି ସିଏ ହେଲେ ନିରାକାର, ଯାହାଙ୍କର ସମସ୍ତେ ପୂଜା କରୁଛନ୍ତି, ଜାଣିଛନ୍ତି ଶିବ ବାବା ହିଁ ସମସ୍ତଙ୍କର ଅଟନ୍ତି, କିନ୍ତୁ ମନରେ ଏହି ଭାବନା ଆସୁନାହିଁ ଯେ ଆମେ ବାବା କାହିଁକି କହୁଛୁ। ପିତା ତ ଜଣେ ଲୌକିକରେ ମଧ୍ୟ ଅଛନ୍ତି, ତେବେ ଇଏ ପୁଣି କେଉଁ ପିତା? ଏହା ଆତ୍ମା କହୁଛି, ସିଏ ମୋର ନିରାକାର ପିତା ଅଟନ୍ତି। ସିଏ ମଧ୍ୟ ନିରାକାର, ମୁଁ ଆତ୍ମା ମଧ୍ୟ ନିରାକାର। ସାକାର ପିତା ଥିଲେ କି ଆତ୍ମା ପରମ ପିତାକୁ ଭୁଲି ଯାଇପାରୁନାହିଁ। ସାକାର ପିତା ଥିଲେ କି ଆତ୍ମା ପରମ ପିତାକୁ ଭୁଲି ପାରୁନାହିଁ। ଈଶ୍ୱର ଆମର ପିତା ଅଟନ୍ତି, ଆମେ ତାଙ୍କର ସନ୍ତାନ ଅଟୁ। ଭାରତରେ କହୁଛନ୍ତି ପରମ ପିତା, ଅଙ୍ଗ୍ରେଜୀ ଭାଷାରେ କହୁଛନ୍ତି ଗଡ୍ ଫାଦର ଅର୍ଥାତ୍ ଈଶ୍ୱର ପିତା, ସୁପ୍ରିମ ସୋଲ ଅର୍ଥାତ୍ ପରମ ଆତ୍ମା ସର୍ବୋଚ୍ଚ। ଲୌକିକ ପିତା ତ ଶରୀରର ରଚୟିତା ଅଟନ୍ତି ଏବଂ ସିଏ ହେଉଛନ୍ତି ପାରଲୌକିକ ପିତା। ପିତା ହିଁ ଆସି ପିଲାମାନଙ୍କୁ ବୁଝାଉଛନ୍ତି, ସମସ୍ତେ ବାବାଙ୍କୁ ସ୍ମରଣ କରୁଛନ୍ତି, କାରଣ ବାବାଙ୍କ ଠାରୁ ସମ୍ପତ୍ତି ମିଳିଥାଏ। ତୁମେ ବାବାଙ୍କ ନିକଟକୁ ଆସିଛ ହିଁ ସମ୍ପତ୍ତି ନେବା ପାଇଁ। ଦୁଃଖହର୍ତ୍ତା ସୁଖକର୍ତ୍ତା ବାବା ହିଁ ଆସି ସୁଖର ରାସ୍ତା ବତାଉଛନ୍ତି। ସତ୍ୟ ଯୁଗରେ ଦୁଃଖର ଚିହ୍ନ ବର୍ଣ୍ଣ ନ ଥାଏ, ଏଠାରେ ତ ବହୁତ ଦୁଃଖ ଅଛି ନା, ତେଣୁ ସମସ୍ତେ ଡାକୁଛନ୍ତି। ଏବେ ତ ଦୁନିଆକୁ ଆହୁରି ଦୁଃଖ ଆସିବାର ଅଛି। ଯଦି କେହି ମରିଯାଉଛନ୍ତି ତେବେ କେତେ ଦୁଃଖୀ ହୋଇଯାଉଛନ୍ତି, ହାଏ ଭଗବାନ କେହି କହି କାନ୍ଦୁଛନ୍ତି। ସିଏ ହିଁ କଲ୍ୟାଣକାରୀ ପିତା ଅଟନ୍ତି। ଯଦି ଗାୟନ କରୁଛ ତେବେ ନିଶ୍ଚିନ୍ତ ଦୁଃଖ ହରଣ କରି ସୁଖ ଦେଇଥିବେ ନା? ବାବା ଆସି ବୁଝାଉଛନ୍ତି ପିଲାମାନେ, ତୁମେ କଳ୍ପ କଳ୍ପ ଯେତେବେଳେ ଦୁଃଖୀ ପତିତ ହୋଇଯାଉଛ ସେତେବେଳେ ଡାକୁଛ, ହେ ବାବା ଆସ। ମୁଁ କଳ୍ପ କଳ୍ପ ସଙ୍ଗମ ଯୁଗରେ ହିଁ ଆସୁଛେ। ପବିତ୍ର ଦୁନିଆର ଆରମ୍ଭ ଏବଂ ପତିତ ଦୁନିଆର ଶେଷ ସମୟକୁ ସଙ୍ଗମ କୁହାଯାଉଛି। ଏହା ହିଁ ସଙ୍ଗମ ଯୁଗ, ଯାହାର ଗାୟନ ହେଉଛି। ବାବା ଆସୁଛନ୍ତି ସମସ୍ତଙ୍କର ଜ୍ୟୋତି ଜାଗ୍ରତ କରିବା ପାଇଁ, ଦୁଃଖ ହରଣ କରି ସୁଖ ଦେବା ପାଇଁ। ତୁମେ ଜାଣିଛ ଆମେ ପାରଲୌକିକ ପିତାଙ୍କ ପାଖକୁ ଆସିଛୁ, ଯେଉଁ ପିତା ଏହାଙ୍କ ଭିତରେ ପ୍ରବେଶ କରି ଆସିଛନ୍ତି। ସିଏ ନିଜେ କହୁଛନ୍ତି, ମୁଁ ଏହାଙ୍କ ଶରୀରରେ ପ୍ରବେଶ କରି ୟାଙ୍କର ନାମ ବ୍ରହ୍ମା ରଖିଛି। ତୁମେ ସବୁ ହେଲ ବ୍ରହ୍ମା କୁମାର ଏବଂ ବ୍ରହ୍ମା କୁମାରୀ। ତୁମକୁ ଏହି ନିଶ୍ଚୟ ରହିଛି ଯେ ଆମେ ବାବାଙ୍କ ଠାରୁ ସୁଖର ସମ୍ପତ୍ତି ନେବା ପାଇଁ ବ୍ରହ୍ମାଙ୍କର ସନ୍ତାନ ହୋଇଛୁ। ତୁମେ ପିଲାମାନେ ମଧ୍ୟ ସେତେବେଳେ ସୁଖରେ ଥିଲ ଯେତେବେଳେ ଏହି ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲା। ଏବେ ହେଉଛି କଳିଯୁଗ ଦୁଃଖଧାମ, ଏହାପରେ ସତ୍ୟ ଯୁଗ ଆସିବ। ବିଶ୍ୱର ଇତିହାସ ଭୂଗୋଳର ପୁନରାବୃତ୍ତି ହୋଇଥାଏ ନା? ତେବେ ସତ୍ୟ ଯୁଗରେ ପୁନର୍ବାର ଏହି ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଆସିବା ଦରକାର। ଏହି ଚକ୍ର ଘୁରି ଚାଲିଛେ। ବାବା ବୁଝାଉଛନ୍ତି, ତୁମେ ନର୍କବାସୀ ହୋଇଯାଇଛ, ଏବେ ପୁଣି ତୁମକୁ ସ୍ୱର୍ଗବାସୀ ହେବାକୁ ପଡ଼ିବ। ତୁମ ଦେବୀ ଦେବତା ମାନଙ୍କର ବହୁତ ଛୋଟ ବୃକ୍ଷ ପରିବାର ଥିଲା। ଏବେ ତୁମକୁ ସ୍ମୃତି ଆସୁଛି ଯେ ଆମେମାନେ ହିଁ 84 ଜନ୍ମ ନେଉଛୁ। ଆମେ ସାରା ବିଶ୍ୱର ମାଲିକ ଥିଲୁ, ପୁଣି ପୁନର୍ବାର ନେଇ ଆସିଛୁ। ଏବେ ତୁମର 84 ଜନ୍ମର ଶେଷର ମଧ୍ୟ ଶେଷ ସମୟ। ଦୁନିଆ ନୂଆରୁ ପୁରୁଣା ନିଶ୍ଚିନ୍ତ ହେବ। ନୂଆ ଦୁନିଆ ପବିତ୍ର ଥିଲା, ଏବେ ପୁରୁଣା ପତିତ ଦୁନିଆ ଅଟେ। ଲୋକମାନେ କେତେ ଦୁଃଖୀ କଙ୍ଗାଳ ହୋଇଯାଇଛନ୍ତି। ଭାରତ ବହୁତ ସାହୁକାର ଥିଲା, ପବିତ୍ର ଗୃହସ୍ଥ ଆଶ୍ରମ ଥିଲା, ପବିତ୍ର ପ୍ରବୃତ୍ତି ମାର୍ଗ ଥିଲା, ସମ୍ପୂର୍ଣ୍ଣ ନିର୍ବିକାରୀ ଥିଲେ, ସର୍ବଗୁଣ ସମ୍ପନ୍ନ, ଷୋଳହ କଳା ସମ୍ପୂର୍ଣ୍ଣ ଥିଲେ। ଏସବୁ କଥା ଶାସ୍ତ୍ରମାନଙ୍କରେ ନାହିଁ। ଶାସ୍ତ୍ରଗୁଡ଼ିକ ହେଲା ଭକ୍ତି ମାର୍ଗ ପାଇଁ, ସେଥିରେ ଭକ୍ତି କରିବାର ନୀତି ନିୟମ ସବୁ ରହିଛେ। ଭଗବାନଙ୍କ ସହିତ ମିଶିବାର ରାସ୍ତା ଶାସ୍ତ୍ରରେ ମିଳିପାରିବ ନାହିଁ। ଭାବୁଛନ୍ତି ଯେ ଭଗବାନଙ୍କୁ ଏଠାକୁ ଆସିବାକୁ ହିଁ ପଡ଼ିବ, ତେବେ ଭଗବାନଙ୍କର ପାଖରେ ପହଞ୍ଚିବାର ତ ପ୍ରଶ୍ନ ଉଠୁନାହିଁ। ଯଜ୍ଞ ତପ ଆଦି କରିବା ଏହା କୌଣସି ଠିକ୍ ରାସ୍ତା ନୁହେଁ। ଭଗବାନଙ୍କୁ ମଧ୍ୟ ଏଥିପାଇଁ ଡାକୁଛନ୍ତି ଯେ ଆସି ଆମକୁ ରାସ୍ତା ବତାଅ, ଆମର ଆତ୍ମା ତମ ପ୍ରଧାନ ହୋଇଯାଇଛେ, ଯେଉଁ କାରଣରୁ ଉଡ଼ିପାରୁନାହିଁ ଅର୍ଥାତ୍ ବାବାଙ୍କ ପାଖକୁ ଯାଇପାରୁନାହିଁ। ଏତିକି ତ ଆତ୍ମା ଗୋଟିଏ ଶରୀର ଛାଡ଼ି ଆଉ ଗୋଟିଏ ନେଉଛେ। ଆତ୍ମା ଜନ୍ମ ନେବା ପାଇଁ କୁଆଡ଼େ କୁଆଡ଼େ ଚାଲି ଯାଉଛେ। ଆମେରିକା ମଧ୍ୟ ଯାଇପାରିବ। କାହାର ଯଦି କାହା ସହିତ ସମ୍ବନ୍ଧ ଥିବ, ତେବେ ଆତ୍ମା ତୁରନ୍ତ ସେଠାକୁ ଗୋଟିଏ ସେକେଣ୍ଡରେ ଉଡ଼ିଯିବ, କିନ୍ତୁ ଉଡ଼ିକରି ନିଜ ଘର ଶାନ୍ତିଧାମକୁ ଫେରିଯିବ ଏପରି ହୋଇପାରିବ ନାହିଁ। ପତିତ ଆତ୍ମା ସେଠାକୁ ଯାଇପାରିବ ନାହିଁ। ସେଥିପାଇଁ ଡାକୁଛନ୍ତି, ହେ ପତି ତପାବନ ଆସ। ବାବା ଯେତେବେଳେ ଆସୁଛନ୍ତି ସେତେବେଳେ ହିଁ ବୁଝାଉଛନ୍ତି, ସାରା ଦୁନିଆ ପତିତ ହୋଇଗଲେ ମୁଁ ଆସେ। ପତିତ ଦୁନିଆରେ ଜଣେ ବି ପବିତ୍ର ଆତ୍ମା ନାହାନ୍ତି। ଭାବୁଛନ୍ତି ଗଙ୍ଗା ପତିତ ପାବନୀ ଅଟେ, ସେଥିପାଇଁ ସ୍ନାନ କରିବା ପାଇଁ ଡାକୁଛନ୍ତି, କିନ୍ତୁ ପାଣିରେ ତ କେହି ପବିତ୍ର ହୋଇପାରିବ ନାହିଁ। ପୁରୁଣା ଦୁନିଆ ତ ପତିତ ହିଁ ଅଟେ, ନୂଆ ଦୁନିଆ ପବିତ୍ର ଅଟେ। ଏବେ ତୁମେ ବେହଦର ବାବାଙ୍କ ଠାରୁ ସମ୍ପତ୍ତି ନେବା ପାଇଁ ଆସିଛ। ତୁମକୁ ପୁଣ୍ୟ ଆତ୍ମା ହେବାର ଅଛି। ତୁମର ଆତ୍ମା ସତ୍ୱ ପ୍ରଧାନ ଥିଲା, ତାହା ଏବେ ତମ ପ୍ରଧାନ ହୋଇଯାଇଛେ। ଏବେ ସତ୍ୱ ପ୍ରଧାନ କୌଣସି ଗଙ୍ଗା ସ୍ନାନ ଦ୍ୱାରା ହୋଇପାରିବ ନାହିଁ। ପତିତ ମାନଙ୍କୁ ପବିତ୍ର କରିବା ଏହା ତ ବାବାଙ୍କର ହିଁ କାମ ଅଟେ। ବାକି ଏହି ପାଣିର ନଦୀ ତ ସବୁ ସ୍ଥାନରେ ଅଛେ। ବାଦଲରୁ ପାଣି ବରସି ଥାଏ, ସମସ୍ତଙ୍କୁ ମିଳିଥାଏ। ଯଦି ପାଣିର ନଦୀ ପବିତ୍ର କରିଦେଉଥାନ୍ତା, ତେବେ ସମସ୍ତଙ୍କୁ ପବିତ୍ର କରିଦିଅନ୍ତା। ପବିତ୍ର ହେବାର ଉପାୟ ବାବା ହିଁ ଆସି ବ୍ରହ୍ମାଙ୍କ ଦ୍ୱାରା ଶୁଣାଉଛନ୍ତି। ବ୍ରହ୍ମାଙ୍କ ଦେହରେ ବ୍ରହ୍ମାଙ୍କର ଆତ୍ମା ମଧ୍ୟ ଅଛେ। ବାବା କହୁଛନ୍ତି, ମୋର ନିଜର ଶରୀର ନାହିଁ, କଳ୍ପ କଳ୍ପ ୟାଙ୍କ ଶରୀରରେ ହିଁ ଆସୁଛି, ତାଙ୍କୁ ବୁଝାଇବା ପାଇଁ, ତୁମକୁ ବୁଝାଇବା ପାଇଁ। ତୁମେ ନିଜର ଜନ୍ମକୁ ଜାଣିନାହଁ। କଳ୍ପର ଆୟୁ ଲକ୍ଷ ଲକ୍ଷ ବର୍ଷ ବୋଲି କହିଦେଉଛନ୍ତି। ବାବା କହୁଛନ୍ତି, ଏହା 84 ଜନ୍ମର ଚକ୍ର ଅଟେ। 5000 ବର୍ଷରେ 84 ଲକ୍ଷ ଜନ୍ମ କେହି ନେଇପାରିବେ ନାହିଁ। ତେବେ ବାବା ବୁଝାଉଛନ୍ତି, ସ୍ୱର୍ଗରେ ତୁମେ 16 କଳା ସମ୍ପୂର୍ଣ୍ଣ ଥିଲ, ପୁଣି 2 କଳା କମିଗଲା, ତାପରେ ଧୀରେ ଧୀରେ କଳା କମି କମି ଗଲା। ନୂଆ ଦୁନିଆ ହିଁ ପୁରୁଣା ଦୁନିଆ ହୋଇଥାଏ। ଦ୍ୱାପର କଳିଯୁଗକୁ ପତିତ ଦୁନିଆ କୁହାଯାଏ। ଏହି ସବୁ କଥା କୌଣସି ଶାସ୍ତ୍ରରେ ନାହିଁ, ମତେ ହିଁ ଜ୍ଞାନର ସାଗର କହୁଛନ୍ତି। ମୁଁ କୌଣସି ଶାସ୍ତ୍ର ପଢ଼ୁନାହିଁ, ମୁଁ ଏହି ସୃଷ୍ଟିର ଆଦି ମଧ୍ୟ ଅନ୍ତକୁ ଜାଣିଛେ। ଭକ୍ତି ମାର୍ଗର ଆତ୍ମାଙ୍କ ପାଖରେ ଏହି ଜ୍ଞାନ ନାହିଁ, ସେ ସବୁ ହେଲା ଭକ୍ତିର ଗାୟନ। ଗାୟନ ମଧ୍ୟ କରୁଛନ୍ତି, ମୁଁ ପାପୀ ନିଜ, ମୋ ଭିତରେ କୌଣସି ଗୁଣ ନାହିଁ, ଆପଣ କୃପା କରନ୍ତୁ। ଦେବତାମାନଙ୍କ ଉପରେ କୃପା କରାଯାଇଛି, ସେଥିପାଇଁ ଏମାନେ ମନୁଷ୍ୟରୁ ଦେବତା ହୋଇଛନ୍ତି। ଏହାକୁ କୁହାଯାଏ ସର୍ବୋଚ୍ଚ ଭାଗ୍ୟ। ନିଜର ଭାଗ୍ୟ ଗଢ଼ିବା ପାଇଁ ସ୍କୁଲକୁ ଯାଇଥାନ୍ତି କେହି ଜଜ୍, କେହି ଇଞ୍ଜିନିୟର ହୋଇଥାନ୍ତି, ସେ ସବୁ ହେଲା ବିକାରୀ ଭାଗ୍ୟ। ଏଠାରେ ତୁମର ଈଶ୍ୱରଙ୍କ ଦ୍ୱାରା ଭାଗ୍ୟ ତିଆରି ହେଉଛି, ସେଥିପାଇଁ ଡାକୁଛନ୍ତି ହେ ଦୁଃଖହର୍ତ୍ତା ସୁଖକର୍ତ୍ତା। ଦେବତା କରିବା ପାଇଁ ବାବାଙ୍କର ବ୍ୟତୀତ ଆଉ କେହି ପଢ଼ାଇ ପାରିବେ ନାହିଁ। ବାବା ଆତ୍ମାମାନଙ୍କ ସହିତ କଥା ହେଉଛନ୍ତି। ଆତ୍ମା କହୁଛି ଏହା ମୋର ଶରୀର ଅଟେ। ଶରୀର ତ କହିବ ନାହିଁ ଯେ ଏହା ମୋର ଆତ୍ମା। ଶରୀର ଭିତରେ ଆତ୍ମା ଅଛି, ସିଏ କହୁଛି ଏହା ମୋର ଶରୀର ଅଟେ। ମନୁଷ୍ୟ କହୁଛନ୍ତି ମୋ ଆତ୍ମାକୁ ଦୁଃଖୀ କର ନାହିଁ। ଆତ୍ମା ଶରୀରରେ ନଥିଲେ ଶରୀର କଥା କହିପାରିବ ନାହିଁ। ଆତ୍ମା କହୁଛି ମୁଁ ଗୋଟିଏ ଶରୀର ଛାଡ଼ି ଆଉ ଗୋଟିଏ ନେଉଛି। ମୁଁ 84 ଜନ୍ମ ଭୋଗ କରି ଏବେ ନର୍କବାସୀ ହୋଇଯାଇଛି। ଏବେ ତୁମେ ସ୍ୱର୍ଗବାସୀ ହେବାର ପୁରୁଷାର୍ଥ କରୁଛ। ସ୍ୱର୍ଗବାସୀ ତ ବାବା ହିଁ କରିବେ। ସ୍ୱର୍ଗ କୁହାଯାଉଛି ସତ୍ୟ ଯୁଗକୁ। ସେମାନେ ଯାହା କହୁଛନ୍ତି ଯେ ଅମୁକ ସ୍ୱର୍ଗବାସୀ ହୋଇଗଲା, ସେ ସବୁ ମିଛ କହୁଛନ୍ତି। ଏହା ତ ନର୍କ ଅଟେ। ଯଦି କେହି ମରିଗଲା ତେବେ କହୁଛନ୍ତି ସ୍ୱର୍ଗକୁ ଗଲା, ତେବେ ତାକୁ ଖାଇବା ପାଇଁ ନର୍କକୁ କାହିଁକି ଡାକୁଛନ୍ତି? ସ୍ୱର୍ଗରେ ତ ତାଙ୍କୁ ବହୁତ ବୈଭବ ମିଳୁଥିବ, ତେବେ ତୁମେ ତାଙ୍କୁ ନର୍କକୁ କାହିଁକି ଡାକୁଛ? ମନୁଷ୍ୟମାନଙ୍କ ଭିତରେ ଏତିକି ବି ଜ୍ଞାନ ନାହିଁ। ବାବା ଆସି ବୁଝାଉଛନ୍ତି ଏବେ ଏହି କଳିଯୁଗ ସମାପ୍ତ ହେବାକୁ ଯାଉଛି, ଏଥିରେ ନିଆଁ ଲାଗିଯିବ, ଏସବୁ ସମାପ୍ତ ହୋଇଯିବ। ତୁମେ ପିଲାମାନେ ଯେଉଁମାନେ ବାବାଙ୍କ ଠାରୁ ସମ୍ପତ୍ତି ନେଉଛ, ସେମାନେ ସତ୍ୟ ଯୁଗରେ ଆସି ରାଜତ୍ୱ କରିବ। ଏହି ଲକ୍ଷ୍ମୀ ନାରାୟଣଙ୍କୁ ଏ ସମ୍ପତ୍ତି କିଏ ଦେଇଥିଲେ? ଶିବ ବାବା ହିଁ ଦେଇଥିଲେ। ତୁମେ ଏବେ ବାବାଙ୍କର ଦ୍ୱାରା ଯୋଗ୍ୟ ହେଉଛ। ତୁମେ କହିବ ଆମେ ନର୍କବାସୀରୁ ସ୍ୱର୍ଗବାସୀ ହେଉଛୁ। ବାବା କହୁଛନ୍ତି ମୁଁ ସ୍ୱର୍ଗବାସୀ ହେଉ ନାହିଁ, ମୁଁ ତ ପରମ ଧାମରେ ରହୁଛି। ନର୍କବାସୀ ସ୍ୱର୍ଗବାସୀ ତୁମେ ହେଉଛ। ତୁମର ଆତ୍ମାର ନିବାସ ସ୍ଥାନ ଶାନ୍ତିଧାମ, ସେଠାରୁ ତୁମେ ସୁଖଧାମକୁ ଆସୁଛ। ଏହା ହିଁ ହେଉଛି ଦୁଃଖଧାମ, ଏହାର ଏବେ ବିନାଶ ହେବ। ଏ କଥା କାହାକୁ ବି ଜଣା ନାହିଁ ଯେ ଭଗବାନ ବ୍ରହ୍ମାଙ୍କ ଶରୀରରେ ଆସି ରାଜଯୋଗ ଶିଖାଉଛନ୍ତି। ସେମାନେ ଭାବୁଛନ୍ତି ଯେ ଶ୍ରୀକୃଷ୍ଣ ଆସିଥିଲେ, ଶ୍ରୀକୃଷ୍ଣଙ୍କର ଶରୀରରେ ଭଗବାନ ଆସିଥିଲେ ବୋଲି ମଧ୍ୟ କହୁନାହାନ୍ତି। ଶ୍ରୀକୃଷ୍ଣଙ୍କୁ ତ ଭଗବାନ କହିପାରିବେ ନାହିଁ, ସିଏ ତ ବିଶ୍ୱର ମାଲିକ ଅଟନ୍ତି, ମୁକ୍ତିଦାତା ସମସ୍ତଙ୍କର ଜଣେ ହିଁ ଅଟନ୍ତି। ସିଏ ହେଲେ ସୁପ୍ରିମ ଆତ୍ମା, ପରମ ଆତ୍ମା। ଦୁନିଆରେ ଏଭଳି କୌଣସି ସତ୍ସଙ୍ଗ ନଥାଏ ଯେଉଁଠାରେ ଏଭଳି ଭାବୁଥିବେ ଯେ ଭଗବାନଙ୍କ ଠାରୁ ସ୍ୱର୍ଗର ସମ୍ପତ୍ତି ନେଉଛୁ। ଅତୀତରୁ ପାବନ କଲାବାଲା ତ ଏକମାତ୍ର ବାବା ହିଁ ଅଟନ୍ତି। ବାବା କହୁଛନ୍ତି ମୁଁ ତୁମର ସଚ୍ଚା ଗୁରୁ, ତୁମକୁ ପବିତ୍ର କରୁଛି, ବାକି ଗଙ୍ଗାର ପାଣି ପବିତ୍ର କରିପାରିବ ନାହିଁ। ଏହା ତ ପାପ ଆତ୍ମାମାନଙ୍କର ହିଁ ଦୁନିଆ। ଯାହା କିଛି ବି କରନ୍ତୁ, କିନ୍ତୁ ସିଢ଼ିରେ ତଳକୁ ଖସିବାକୁ ହିଁ ପଡ଼ିବ। ସତ ପ୍ରଧାନରୁ ତମ ପ୍ରଧାନ ହେବାକୁ ହିଁ ପଡ଼ିବ। ତୁମେ ଭକ୍ତି କରୁନାହ, ହାଏ ରାମ ମଧ୍ୟ କହିବ ନାହିଁ। ସିଏ ତ ତୁମର ପିତା ଅଟନ୍ତି, ତୁମକୁ ପାଠ ପଢ଼ାଉଛନ୍ତି। ହେ ଭଗବାନ ଆସନ୍ତୁ, ହେ ରାମ ମଧ୍ୟ କହିବା ଉଚିତ ନୁହେଁ, କିନ୍ତୁ ବହୁତଙ୍କ ଭିତରେ ଏହି ଅଭ୍ୟାସ ପଡ଼ିଯାଇଛି, ତେଣୁ ଏହି ଶବ୍ଦ ବାହାରି ପଡ଼ୁଛି। ତୁମକୁ ବାବା କହୁଛନ୍ତି ମୋତେ ସ୍ମରଣ କର, ତେବେ ବିକର୍ମ ବିନାଶ ହୋଇଯିବ ଏବଂ ତୁମେ ମୋ ପାଖକୁ ଆସିଯିବ। ଜଣକୁ ହିଁ ସ୍ମରଣ କରିବାର ଅଛି। ବାବା କହୁଛନ୍ତି ଏହା ତୁମର ଅନ୍ତିମ ଜନ୍ମ। ଏବେ ଯଦି ସମ୍ପତ୍ତି ନେଇଗଲ ତ ନେଇଗଲ, ଆଗକୁ କେବେ ବି ପାଇପାରିବ ନାହିଁ। ବାବା ହିଁ ବୁଝାଉଛନ୍ତି ଯେଉଁମାନେ ନିଜକୁ ହିନ୍ଦୁ ବୋଲି କହୁଛନ୍ତି ସେମାନେ ପ୍ରକୃତରେ ଦେବୀ ଦେବତା ଧର୍ମର ଅଟନ୍ତି। ଖ୍ରୀଷ୍ଟିଆନ ଧର୍ମାବଲମ୍ବୀମାନେ କେବେ ବି ନାମ ପରିବର୍ତ୍ତନ କରନ୍ତି ନାହିଁ। ଯଦିଓ ତମ ପ୍ରଧାନ ହୋଇଗଲେଣି, ତଥାପି ମଧ୍ୟ ଖ୍ରୀଷ୍ଟିଆନ ଧର୍ମରେ ହିଁ ଅଛନ୍ତି। ତୁମେ ଦେବୀ ଦେବତା ଅଟ, କିନ୍ତୁ ପତିତ ହେବା କାରଣରୁ ନିଜକୁ ହିନ୍ଦୁ ବୋଲି କହିଦେଉଛ, ଦେବତା ବୋଲି କହିପାରିବ ନାହିଁ। ଏ କଥା ଭୁଲି ଗଲଣି ଯେ ଆମେ ବାସ୍ତବରେ ଦେବୀ ଦେବତା ଥିଲୁ। କେହି ନିଜକୁ ଦେବୀ ଦେବତା ଧର୍ମର ବୋଲି କହୁନାହାନ୍ତି, କାହିଁକି ନା ବିକାରୀ ଅଟନ୍ତି। ଏହା ହେଲା ଦେହ ଅଭିମାନ। ପିଲାମାନଙ୍କୁ ବହୁତ ଭଲ ଭାବରେ ବୁଝାଇ ଦିଆଯାଉଛି, ଏଠାରେ କୌଣସି ସାଧୁ ସନ୍ତ ଆଦି ନାହାନ୍ତି। ମୁଁ ବ୍ୟବସାୟୀ ଅଟେ, ମୁଁ ଅମୁକ ଅଟେ, ଏସବୁ ହେଲା ଦେହ ଅଭିମାନ। ଏବେ ତୁମକୁ ଦେହି ଅଭିମାନୀ ହେବାକୁ ପଡ଼ିବ। ଦେହି ଅଭିମାନୀ ହେବାରେ ହିଁ ମେହନତ ରହିଛି। ତୁମକୁ ବାବାଙ୍କ ଠାରୁ ସମ୍ପତ୍ତି ନେବାର ଅଛି, ତେଣୁ ବାବାଙ୍କୁ ସ୍ମରଣ କରିବାକୁ ହେବ। ହାତରେ କାମ, ହୃଦୟରେ ରାମ। ତୁମେମାନେ ସମସ୍ତେ ଏକମାତ୍ର ପ୍ରେମିକଙ୍କର ପ୍ରେମିକା ଅଟ। ସମସ୍ତଙ୍କର ସଦ୍ଗତି ଦାତା ପ୍ରେମିକ ଜଣେ ହିଁ ଅଟନ୍ତି। ସମସ୍ତଙ୍କୁ ସଦ୍ଗତି ମିଳିବା ସମୟ ହେଲେ ଭଗବାନ ଆସିଯାଇଥାନ୍ତି, ସ୍ୱର୍ଗର ସ୍ଥାପନା ହୋଇଥାଏ, ଦୁଃଖର ଚିହ୍ନ ବର୍ଣ୍ଣ ହଜିଯାଏ। ଏବେ ତୁମେ ପିଲାମାନେ ଏଠାକୁ ଆସିଛ, ବେହଦ ବାବାଙ୍କଠାରୁ ସ୍ୱର୍ଗ ଦୁନିଆରେ ଏକୋଇଶ ଜନ୍ମ ସୁଖର ସମ୍ପତ୍ତି ପାଇବା ପାଇଁ। ଅନ୍ୟ କେହି ବି ମନୁଷ୍ୟ କାହାକୁ ବି ସ୍ୱର୍ଗର ମାଲିକ କରିପାରିବେ ନାହିଁ। ଶିବ ବାବା ଭାରତକୁ ହିଁ ଆସି ଭାରତକୁ ସ୍ୱର୍ଗ କରୁଛନ୍ତି। ଶିବ ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି, କିନ୍ତୁ ଭୁଲି ଯାଇଛନ୍ତି ଯେ ବାବାଙ୍କର ଠାରୁ ଆମକୁ ସ୍ୱର୍ଗର ସମ୍ପତ୍ତି ମିଳିଥିଲା। ଆଚ୍ଛା, ମିଠା ମିଠା ଶିକିଲଧେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ପ୍ରଥମ ପଏଣ୍ଟ। ପାଠ ପଢା ଆଧାରରେ ନିଜର ଭାଗ୍ୟକୁ ଉଚ୍ଚ କରିବାକୁ ହେବ। ମନୁଷ୍ୟରୁ ଦେବତା ହେବାକୁ ପଡ଼ିବ। ପବିତ୍ର ହୋଇ ଘରକୁ ଫେରିବାକୁ ହେବ, ପୁଣି ନୂଆ ଦୁନିଆକୁ ଆସିବାକୁ ହେବ। ଦୁଇ ନମ୍ବର ପଏଣ୍ଟ, ହାତରେ କାମ କରିବା ସମୟରେ ଏକମାତ୍ର ବାବାଙ୍କର ସ୍ମୃତିରେ ରହିବାକୁ ହେବ। କୌଣସି ଓଲଟା କଥା ନ ଶୁଣିବାର ଅଛି, ନ ଶୁଣାଇବାର ଅଛି। ବରଦାନ, ସର୍ବଦା ନିଜର ପବିତ୍ର ସ୍ୱରୂପରେ ସ୍ଥିତ ରହି ଗୁଣରୂପୀ ମୋତି ଗ୍ରହଣ କରୁଥିବା ହୋଲି ହଂସ ଭବ। ବିସ୍ତାର, ତୁମ ହୋଲି ହଂସ ପିଲାମାନଙ୍କର ସ୍ୱରୂପ ହେଲା ପବିତ୍ର ଏବଂ କର୍ତ୍ତବ୍ୟ ହେଲା ସର୍ବଦା ଗୁଣରୂପୀ ମୋତି ଗ୍ରହଣ କରିବା। ଅବଗୁଣ ରୂପୀ ଗୋଡ଼ି କେବେ ବି ତୁମ ବୁଦ୍ଧିରେ ସ୍ୱୀକାର ନ ହେଉ, କିନ୍ତୁ ଏହି କର୍ତ୍ତବ୍ୟକୁ ପାଳନ କରିବା ପାଇଁ ସର୍ବଦା ଗୋଟିଏ ଆଜ୍ଞା ସ୍ମୃତିରେ ରହିଥାଉ ଯେ ଖରାପ କଥା ଭାବିବାର ନାହିଁ, ଶୁଣିବାର ନାହିଁ, ଦେଖିବାର ନାହିଁ କି କହିବାର ନାହିଁ। ଯେଉଁମାନେ ଏହି ଆଜ୍ଞାଙ୍କୁ ସର୍ବଦା ସ୍ମୃତିରେ ରଖିଥାନ୍ତି ସେମାନେ ସର୍ବଦା ସାଗର କୂଳରେ ହିଁ ରହିଥାନ୍ତି, କାହିଁକି ନା ହଂସମାନଙ୍କର ରହିବାର ସ୍ଥାନ ହେଲା ସାଗର। ସ୍ଲୋଗାନ, ଚାଲିବା ବୁଲିବା ସମୟରେ ଫରିସ୍ତା ସ୍ୱରୂପରେ ରହିବା, ଏହା ହିଁ ହେଉଛି ବ୍ରହ୍ମା ବାବାଙ୍କର ପାଇଁ ମନପସନ୍ଦ ଉପହାର। ଅବ୍ୟକ୍ତ ଇସାରା, ସର୍ବଦା ଅଚଳ ଅଟଳ ରହିବା ପାଇଁ ସ୍ୱ ଉନ୍ନତି ଏବଂ ସେବାର ଉନ୍ନତିରେ ସର୍ବଦା ବ୍ୟସ୍ତ ରୁହ ଏବଂ ସମସ୍ତଙ୍କ ପ୍ରତି ଶୁଭ ଭାବନା ରଖ। ସମ୍ବନ୍ଧ ଆଧାରରେ ପାଠ କର ନାହିଁ, ବରଂ ସେବାର ସମ୍ବନ୍ଧ ରଖି ପାଠ କର। ଦ୍ୱିତୀୟ କଥା ହେଲା, ବିନାଶୀ ସାଧନ ଗୁଡ଼ିକୁ ସାହାରା ବା ଆଧାର କର ନାହିଁ, ଏସବୁ ନିମିତ୍ତ ମାତ୍ର ସେବା କରିବା ପାଇଁ ମିଳିଛି। ଏଗୁଡ଼ିକୁ ସେବା ଅର୍ଥେ କାର୍ଯ୍ୟରେ ଲଗାଅ ଏବଂ ତୁରନ୍ତ ତାଠାରୁ ନିଆରା ହୋଇଯାଅ। ସାଧନ ଗୁଡ଼ିକର ଆକର୍ଷଣରେ ମନ ଆକର୍ଷିତ ହେବା ଉଚିତ ନୁହେଁ। ଓମ୍ ଶାନ୍ତି।